ଓଡ଼ିଶାର ଖାଦ୍ୟ ସଂସ୍କୃତି ଉପରେ ସମଧ୍ୱନି ଦ୍ୱାରା ଆରମ୍ଭ ହୋଇଥିବା ଧାରାବାହିକ ଆଲୋଚନାକୁ ମୁଁ ସ୍ୱୟଂପ୍ରଭା ପାଢ଼ୀ ଆପଣମାନଙ୍କୁ ସ୍ୱାଗତ କରୁଛି। ଗତ ଅଧ୍ୟାୟରେ ଆମେ ଆଲୋଚନା କରିଥିଲେ ରଜ ପର୍ବ ଓ ଏହାର ଓଡ଼ିଶାର କୃଷି ସଂସ୍କୃତି ସହିତ ଥିବା ସମ୍ପର୍କ। ସେ ସମ୍ପର୍କରେ ଆମ ସହିତ ଆଲୋଚନା କରିଥିଲେ ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀ। ରଜ ସମ୍ପର୍କରେ ଆଲୋଚନା ଆମେ ତିନି ଭାଗରେ ଆପଣମାନଙ୍କୁ ଶୁଣେଇଥିଲୁ। ଏଥର ଆଲୋଚନା କରିବା ଚିତା ଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା ଓ ଏହାର କୃଷି ସଂସ୍କୃତି ସହିତ କ'ଣ ସମ୍ପର୍କ ରହିଛି, ସେ ସମ୍ପର୍କରେ ମଧ୍ୟ ଆମ ସହିତ ଅଛନ୍ତି ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀ। ସେ ଆମ ସହିତ ଆଜି ଆଲୋଚନା କରିବେ। ତା ପୂର୍ବରୁ ଚିତା ଲାଗି ଅମାବାସ୍ୟା ସମ୍ପର୍କରେ ଦୁଇ ପଦ ମୁଁ ଜଣାଇବା ପାଇଁ ଆପଣମାନଙ୍କୁ ଚାହୁଁଛି। ଚିତା ଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା ଆମ ଓଡ଼ିଆଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ଶ୍ରାବଣ ମାସର ଅମାବାସ୍ୟାକୁ ଚିତଉ ଅମାବାସ୍ୟା ବୋଲି କୁହାଯାଏ, ଯାହା ଇଂରାଜୀ ମାସ ଅନୁସାରେ ଅଗଷ୍ଟ ମାସରେ ପଡ଼େ। ଏହି ଦିନ ଜଗନ୍ନାଥଙ୍କ କପାଳରେ ଚିତା ଲଗାଯାଇଥାଏ, ଜଗନ୍ନାଥଙ୍କୁ ଚିତଉ ଭୋଗ ଦିଆଯାଏ। ଉପକୂଳ ଓଡ଼ିଶାରେ ଏହି ଚିତଉ ଅମାବାସ୍ୟାକୁ ପ୍ରାୟ ପ୍ରତ୍ୟେକଙ୍କ ଘରେ ପାଳନ କରାଯାଏ। ଓଡ଼ିଶାର ପଶ୍ଚିମାଞ୍ଚଳର ଲୋକମାନେ ଏହି ଶ୍ରାବଣ ଅମାବାସ୍ୟାକୁ ହରାଲି ଉଆଁସ ବୋଲି କୁହନ୍ତି। ଏଠାରେ ଲୋକଙ୍କର ବିଶ୍ୱାସ ଯେ ଗୁଣି ଗାରେଡ଼ି ବା ଯାଦୁ କରୁଥିବା ଟଣେଇକୁ ଏହି ଦିନ ଚିତଉ ପିଠା ଭୋଗ ଲଗାଇ ସନ୍ତୁଷ୍ଟ କରାଯାଏ। ଓଡ଼ିଶାର କୃଷି ସଂସ୍କୃତି ସହିତ ଚିତଉ ଅମାବାସ୍ୟାର ନିବିଡ଼ ସମ୍ପର୍କ ରହିଛି। ସାଧାରଣତଃ ଅଗଷ୍ଟ ମାସ ବେଳକୁ ଧାନ ରୁଆରୁଇ ଚାଲିଥାଏ। କାହିଁକି ଚାଷୀ ସେତେବେଳେ ଚିତଉ ପିଠା କରି ଜମିରେ ନେଇ ଗେଣ୍ଡାମାନଙ୍କୁ ପିଠା ଖୁଆଏ, ସେ ସମ୍ପର୍କରେ ଆଜି ଜାଣିବା ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀଙ୍କ ନିକଟରୁ। ଆମେ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀଙ୍କୁ।
ନମସ୍କାର।
ନମସ୍କାର।
ଆପଣଙ୍କ ପାଖରୁ ଆମେ ଜାଣିବା ପାଇଁ ଚାହିଁବୁ ପ୍ରକୃତରେ ଏଇ ଯୋଉ ପର୍ବ ଗୁଡିକ ପାଳନ କରାଯାଉଛି, ଆମେ ଯୋଉ ଧାରାବାହିକ ୟା ପୂର୍ବରୁ ଆମେ କଥା ହେଇଥିଲେ ରଜ ସମ୍ପର୍କରେ, ଏବେ ଆମେ ଜାଣିବା ପାଇଁ ଚାହିଁବୁ ଯେ ଯୋଉ ଚିତା ଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା ସେ ସମ୍ପର୍କରେ କହିବେ ଆପଣ, କାହିଁ ତାକୁ ଚିତା ଲାଗି କୁହାଗଲା?
ଆମର ଓଡ଼ିଶାରେ ଓଡ଼ିଆ ମାନଙ୍କର ବାର ମାସରେ ତେର ପର୍ବ କଥା ଅଛି, ବାର ମାସରେ ତେର ପର୍ବ, ଏବଂ ଏ ସବୁ ପର୍ବ ପ୍ରାୟତଃ କୃଷି ଭିତ୍ତିକ। ଓଡ଼ିଶାର ଲୋକମାନେ ଚାଷୀ, ଚାଷ ଉପରେ ଆଧାରିତ ବିଭିନ୍ନ ସମୟରେ ଯୋଉ କାର୍ଯ୍ୟ ହୁଏ ତାକୁ ନେଇକିରି ସେମାନେ ପର୍ବପର୍ବାଣି ପାଳନ କରନ୍ତି। ସେଇଥିରୁ ରଜ ଗଲା, ରଜର ସେଇଟା କୃଷି ଭିତ୍ତିକ ପର୍ବ ଗଲା। ବର୍ତ୍ତମାନ ରଜ ପରେ ରଜ ବେଳକୁ ସବୁ ଧାନ ବୁଣାବୁଣି ସରିଗଲା, ଧାନ ବୁଣାବୁଣି ସରିଗଲା ପରେ ରଜ ହେଲା ଜ୍ୟେଷ୍ଠ ମାସ, ଆଷାଢ଼ ମାସରେ ବର୍ଷା ହେଲା, ବର୍ଷା ହେବା ପରେ ଧାନ ଯିଏ ବେଉଷଣ ଯିଏ ହେଇଥିଲା ଯିଏ ଆଗ ବୁଣା ସେ ବେଉଷଣ ହେଲା, ତାପରେ ତଳି ପଡ଼ିଥିଲା ରୁଆରୁଇ ହେଲା, ଏବଂ ସେ ବେଉଷଣ ରୁଆରୁଇ ଶ୍ରାବଣ ମାସଟା ମଧ୍ୟ ଚାଲେ। ଏଇ ଯୋଉ ଶ୍ରାବଣ ମାସ ଏଇଟା ଚାଷୀର ସବୁଠାରୁ ବ୍ୟସ୍ତବହୁଳ ମାସ କାମ, ଏବଂ ଏଇଥିରେ ବଳଦ ମାନଙ୍କର ମଧ୍ୟ ବହୁତ ପରିଶ୍ରମ କରିବାକୁ ପଡେ, କାମ କରିବାକୁ ପଡେ। ଏଇ ଯୋଉ ଓଡ଼ିଶାର ଚାଷୀମାନେ ଆଜିକି 60 ବର୍ଷ ତଳର କଥା ମୁଁ କହୁଛି, ଆଜି ଯୋଉ କଥାଟା ରାସାୟନିକ କୃଷିରେ ଆଉ ନାହିଁ, ସେଇ 60 ବର୍ଷ ତଳରେ ଚାଷ କହିଲେ ଓଡ଼ିଶାରେ କାହିଁକି ଭାରତ ବର୍ଷରେ ଚାଷୀ ହାତରେ ଲଙ୍ଗଳ ଥିଲା, ବିହନ ଥିଲା, ତା ଖତ ଗଦାରେ ଖତ ଥିଲା, ଏହାକୁ ନେଇ ସେ ଚାଷ କରୁଥିଲା ନିଜର ଶ୍ରମ ଦେଇକିରି। ସିଏ ପ୍ରକୃତିକୁ କିଭଳି ଭାବରେ ସୁରକ୍ଷା ଦେବାକୁ ହୁଏ ଆମ ଚାଷୀ ସବୁଠାରୁ ଅଧିକା ଜାଣିଥିଲା। ସେ ଜାଣିଥିଲା ଯେ ପ୍ରକୃତି ତାକୁ ଠିକ ଭାବରେ ରଖିଲେ, ମାଟି ପାଣି ଗଛ ଏହାକୁ ଠିକ ଭାବରେ ଯତ୍ନ ନେଲେ ସିଏ ଆମମାନଙ୍କର ଯତ୍ନ ନେବ। ତେଣୁ ପ୍ରକୃତି ଠୁ ଯେତିକି ତାର ଦରକାର ସେତିକି ଆଣିଲା ଭଳିଆ ସେ ସବୁବେଳେ କାମ କରୁଥିଲା ଏବଂ ଲୋଭରେ ପ୍ରକୃତିକୁ ସେ କ୍ଷତ ବିକ୍ଷତ କରୁନଥିଲା, ନଷ୍ଟ କରୁନଥିଲା, ଅଧିକନ୍ତୁ ସେ ପ୍ରକୃତିକୁ ପୂଜା କରୁଥିଲା। ସେଇ ଯୋଉ ପୂଜା, ଏଇ ସେଇ ପୂଜାର ଏକ ଅଂଶ ବିଶେଷ ହଉଛି ଆମର ଅମାବାସ୍ୟା। ଆମର ସେଇଟା ତାର କଥା ହଉଛି ଦିଟା, ଯାହା କହିଲୁ ଚିତା ଲାଗି ଅମାବାସ୍ୟା ଆଉ ଚିତ୍ତ ଅମାବାସ୍ୟା। ଚିତା ଲାଗି ଅମାବାସ୍ୟା ହଉଛି ଜଗନ୍ନାଥଙ୍କ ପାଖରେ ଚିତା ଲାଗେ। ଚିତା କଣ ନା, ଜଗନ୍ନାଥ ଯେତେବେଳେ ଆସନ୍ତି ରଥରୁ ବାହୁଡ଼ନ୍ତି, ତାଙ୍କର ନବଯୌବନ ହୁଏ, ବେଶବାସ ହେଇକିରି ସୁନାର ବେଶ ହେଇକିରି ଫେର ଭିତରକୁ ଯାଆନ୍ତି। କଣ ପାଇଁ ମୁଁ କହିପାରିବିନି, ତାଙ୍କର ମୁଣ୍ଡରେ ଯୋଉ ସୁନା ଚିତାଟା ଦିଆଯାଏ ବଡ଼ ହେଇକିରି ସେଇଟା କାଇଁ ଲାଗିନଥାଏ, ସେଇ କଥା ତ ଏ ଅମାବାସ୍ୟା ଦିନ ଲାଗେ। ଏଇଟା ଲାଗେ ବୋଲିକିରି ତାକୁ ଚିତା ଲାଗି ଅମାବାସ୍ୟା କହନ୍ତି। ଚିତାଟା ଦିଆଗଲା ଜଗନ୍ନାଥଙ୍କୁ ନେଇକି ତ ସବୁ ପର୍ବ। ଚାଷୀଙ୍କ ପାଇଁ ଏଇଟା ବଡ କଥା ହଉଛି ଚିତ୍ତ ଅମାବାସ୍ୟା ସେଦିନ, ଯେ ଚିତ୍ତ କାହିଁକି ଅମାବାସ୍ୟା ହୁଏ ନା, ତାର ମୁଖ୍ୟ କଥା ହଉଛି ଚିତ୍ତ ପିଠା ତିଆରି ହବ ଏବଂ ସେ ପିଠା ଘର ଲୋକ ତ ଖାଇବେ ଏବଂ ସେ ପିଠାରୁ କିଛି ପୋଖରୀରେ ବା ଜମିରେ ପଡିବ। କାହିଁକି ପଡିବ ସେ କଥାଟା ହୁଏତ ପ୍ରଶ୍ନ ହେଇପାରେ।
ଆଜ୍ଞା, ସେଇ ଯୋଉ ଆପଣ କହୁଛନ୍ତି ପାଣିରେ ନେଇକି ପକାଯିବ, ମାନେ ପୋଖରୀରେ, ଆମେ ବି ପିଲାଦିନେ ପକଉଥିଲୁ, ପୋଖରୀରେ ଛାଟୁଥିଲୁ, ତାର ଗୋଟେ ଗୀତ ବି ଥିଲା ବୋଧେ।
ମୁଖ୍ୟ ତାର ମୁଖ୍ୟ ହଉଛି ଜମିରେ ପକେଇବା, ଯୋଉଠି ଜମି ପାଖରେ ନଥାଏ ଗେଣ୍ଡା ତ ଉଭୟଚର ପାଣିରେ ରୁହେ ଉପରେ ରୁହେ, ତେଣୁ ପୋଖରୀରେ ପକେଇ ଦିଅନ୍ତି। ଯେ ବିଲରେ ଯେତେବେଳେ ପକାଏ ତାର ଗୋଟେ ବୈଜ୍ଞାନିକ କାରଣ ଅଛି। ଆମ ଚାଷୀମାନେ କମ ବୈଜ୍ଞାନିକ ନୁହନ୍ତି, ବେଶୀ ନା ବିଜ୍ଞାନ ବିଜ୍ଞାନ କୁହାହଉଛି, ଆମର ଦେଶୀ ବିଜ୍ଞାନ ଚାଷୀମାନଙ୍କ ପାଖରେ ଯଥେଷ୍ଟ ସେ ଜ୍ଞାନ ଥିଲା। ବିଲରେ ଯୋଉ ଫସଲ ହୁଏ ସେ ଫସଲଟା ପାଇଁ ପ୍ରକୃତି ବହୁତ କଥା ସାହାଯ୍ୟ କରେ। କଣ ସାହାଯ୍ୟ କରେ, ମାଟି ଦେହରେ ବହୁତ ଅଣୁଜୀବ ଥାନ୍ତି, ସେମାନେ ଗଛକୁ ଖାଦ୍ୟ ଯୋଗାନ୍ତି। ମାଟିରେ ଜିଆ ଥାଏ, ସିଏ ଗଛକୁ ଖାଦ୍ୟ ଯୋଗାଏ, ସେ ଯେତେବେଳେ ମାଟି ଖୋଳେ ସେଠୁ ତାର ଯୋଉ ମଇଳା ବାହାରେ ସେଇଟା ଗଛର ଭଲ ଖାଦ୍ୟ। ବିଲରେ ଗେଣ୍ଡା କଙ୍କଡ଼ା ଏମାନେ ରୁହନ୍ତି, ଛୋଟ ଛୋଟ ମାଛ ବି ଯେତେବେଳେ ପାଣି ହେଇଯାଏ ରୁହନ୍ତି ବିଲରେ, ଏମାନେ ମଧ୍ୟ ଗଛକୁ ଖାଇବା ଖାଦ୍ୟ ଯୋଗାନ୍ତି। କେମିତି ଯୋଗାନ୍ତି, ଯେ ଗେଣ୍ଡା ଗୁଡାକ ମାଟିକି ସବୁବେଳେ ଖୋଳୁଥାନ୍ତି ଏବଂ ତା ସହିତ ସେ ଖାଦ୍ୟ ଯାହା ପୋକ ଜୋକ ଖାଇଲେ ଆଉ ତାଙ୍କର ମଇଳା ମାଟିରେ ପଡିଲା, ମାଟିର ଉର୍ବର ଶକ୍ତି ବଢିଲା। କଙ୍କଡ଼ା ମାନେ ମାଟିକି ରାମ୍ପିଲେ 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 ପୋକ ଜୋକ ଖାଇଲେ ତାଙ୍କର ମଇଳା ଯାହା ପଡିଲା, ମାଛ ଗଛ ମୂଳେ ବୁଲି ବୁଲିକିରି ସବୁ ତାଡ଼ିରେ ଖାଇଲେ ତାଙ୍କର ମଇଳା ପଡିଲା। ଇଏ ହଉଛି ପ୍ରାକୃତିକ ଉପାୟରେ ଜମିର ଉର୍ବରା ଶକ୍ତିଟାକୁ ରକ୍ଷା କରନ୍ତି, ସେମାନେ ବଢାନ୍ତି। ତେଣୁ ଚାଷୀର ଜମି ସେତେବେଳେ ସବୁବେଳେ ଫସଲ ପାଇଁ ଉପଯୋଗୀ ଥିଲା, ଉର୍ବର ଥିଲା, ଶସ୍ୟ ଶ୍ୟାମଳା ଫସଲ ହେଇପାରୁଥିଲା। ତ ଏଇ ଯୋଉ ଗେଣ୍ଡା, ଏ ଗେଣ୍ଡା ତ ପୁଣି ତାଙ୍କର ବଂଶ ବଢିବା ଦରକାର, ଚାଷୀ ସେ କଥା ଜାଣିଥିଲା ଯେ ଏଇ ସମୟରେ, ଏଇଟା ହଉଛି ଶ୍ରାବଣ ମାସରେ ଆମେ କଥା ଭାବିବା, କାରଣ ଅଗଷ୍ଟ ଫଗଷ୍ଟ ତ ଇଂରେଜୀ ମାସ, କେତେବେଳେ ଅଗଷ୍ଟରେ ପଡିବ କି କେତେବେଳେ ସେପ୍ଟେମ୍ବରରେ ପଡିବ, କିନ୍ତୁ ଶ୍ରାବଣ ପ୍ରାୟ ଅଗଷ୍ଟରେ ପଡିବ। ଯେ ଶ୍ରାବଣ ମାସରେ ଏଇ ବର୍ଷା ପରେ ପରେ, ବର୍ଷା ତ ହଏ ଆଷାଢ଼ ଶ୍ରାବଣ, ଆଷାଢ଼ ମାସରେ ବର୍ଷା ଆରମ୍ଭ ହେଲା, ବର୍ଷା ପରେ ପରେ ଏଇ ଯୋଉ ଗେଣ୍ଡା ମାନଙ୍କର ତାଙ୍କର ସଙ୍ଗମ ହୁଏ। ଯଦି କେହି ଦେଖିଥବ ବିଲରେ ସେ ଗେଣ୍ଡା, ଦୁଇଟା ଯାକ ଗେଣ୍ଡା ସେ ଏକାଠି ହେଇକିରି ସେ ଗଡୁଥିବେ, ସେ କଳମ ହେଇକିରି ହଉଥିବ, ତାଙ୍କର ଇଏ ହଉଥିବ, ମିଟିଂ ହଉଥିବ। ସେଇ ମିଟିଂ ପରେ ସେମାନେ କଣ କରିବେ, ଗେଣ୍ଡା ମାନେ ସ୍ତ୍ରୀ ଗେଣ୍ଡା ମାନେ ଅଣ୍ଡା ଦେବେ, ସେମାନେ ଅଣ୍ଡା ଦିଅନ୍ତି। ସେଇ ଆମର ଯେମିତି ମଣିଷ ମାନଙ୍କର ଗୋଟେ ଅଛି, ସ୍ତ୍ରୀ ଲୋକଟିଏ ବୋହୁଟିଏ ଯଦି ତାର ସନ୍ତାନ ଦେବାକୁ ଅଛି ତାକୁ ଶ୍ରାଦ୍ଧ ଦେବାକୁ ହୁଏ, ବିଭିନ୍ନ ପ୍ରକାର ତାର ଆଶା ହବ, ପିଠାପଣା ଖଟା ଏସବୁ ଦିଆଯାଏ। ଇଏ ଚାଷୀଟି ମଧ୍ୟ ଜାଣିଛି ତାର ଗେଣ୍ଡାକୁ ମଧ୍ୟ ସେ କିଛି ଭଲ ଖାଦ୍ୟ ଦେବ। ଗେଣ୍ଡା ତ ଏମିତି ଯାହା ଖାଇକିରି ଅଛି, କିନ୍ତୁ ତାକୁ ଏଇ ଯୋଉ ଚିତଉ ପିଠା, ଏଇ ଚିତଉ ପିଠାଟା ପଡ଼େ, ସେ ତାକୁ ଖାଏ, ଗେଣ୍ଡା ଖାଏ, କଙ୍କଡା ଖାଏ, ମାଛ ଖାଏ, କିନ୍ତୁ ଗେଣ୍ଡା ତା ପାଇଁ ଲକ୍ଷ୍ୟରେ ବେଶୀ ଦିଆଯାଏ। ଏବଂ ଏଇଟା ଖାଇଲା ପରେ ତାର ସମୟ ଅନୁସାରେ ସେ ଅଣ୍ଡା ଦିଏ। ହିଡ଼ ଦାଢ଼ରେ ତାର ଚାଷୀ ସେତେବେଳକୁ ବିଲର ହିଡ଼ କଟି କରି ଦେଇଥିବ, ଗେଣ୍ଡା ମାନେ ବିଲରେ ରହନ୍ତି, ହିଡ଼ରେ କିନ୍ତୁ ଅଣ୍ଡା ଦିଅନ୍ତି। ହିଡ଼ା ତଳେ ଖାଲ ଦେଖିକିରି ଗାତ କରିକିରି ସେଇଠି ଅଣ୍ଡା ଦିଅନ୍ତି। ଗେଣ୍ଡା ଅଣ୍ଡା ଯଦି ଦେଖିବ ଗୋଲ ଗୋଲ ହେଇକିରି ଯେମିତିକା ମୁକ୍ତା ରଙ୍ଗ ରଙ୍ଗ ମାଳି ସେମିତିକା 500-300 ଲେଖେ ଅଣ୍ଡା ଗୋଟେ ଗୋଟେ ଗେଣ୍ଡା ଦେଇଥିବେ। ତ ତାପରେ ସେ ଗେଣ୍ଡାରୁ ଛୁଆ ହେବେ, ଏ ସାଧାରଣ କଥା। ତାର କେତେ 15 ଦିନ କି 20 ଦିନ ପରେ ସେଗୁଡ଼ାକ ଛୁଆ ହେବେ, ବିଲରେ ରହିବେ, ବୁଲିବେ। ତ ଏଇ ଯୋଉ କଥା ଏହାର କଥା ଗୁଡାକ ଓଡ଼ିଶାରେ ମୁଁ ବୁଝି ବୋଲୁଛି ଭାରତ ବର୍ଷରେ ଏଇ ପର୍ବପର୍ବାଣି କଥା ଗୁଡାକ ସ୍ତ୍ରୀ ଲୋକମାନେ ହିଁ ବେଶୀ ବୁଝନ୍ତି, ତେଣୁ ତାଙ୍କର ମନେ ଆସିବ ଆରେ ଇଏ ହବ କଣ ଚିତ ଅମାସ୍ୟା ଆସୁଛି ସିଏ ବରାଦ କରିବେ। ଚିତ ଅମାସ୍ୟା ଆସିଥିଲା ଅଧା ନଡ଼ିଆ ଦରକାର, ଶୁଖିଲା ନଡ଼ିଆରେ ଭଲ ଚିତଉ ହଏ ନାହିଁ, ଅଧା ନଡ଼ିଆ ହେଲେ ଟିକେ ଭଲ ଫୁଲେ, ଅଧା ନଡ଼ିଆ ହବ, ଭଲ ଚାଉଳ ବତୁରା ହବ, ନଡ଼ିଆ ଚାଉଳ ବତୁରା ନଡ଼ିଆ କୁରା ହେଇକି ସେ ଚାଉଳରେ ପଡିବ, ସେ ଚାଉଳ ଭଲ ବାସନା ଚାଉଳ ହେଇପାରେ, କଳାଜିରି ହେଇପାରେ, ନୃପତି ଭୋଗ ହେଇପାରେ, ଯୋଉ ଯୋଉ ତାର ଯାହା ଚାଉଳ ଭଲ ଚାଉଳ, ସବୁ ଚାଉଳ ତ ଥିଲା ଗାଁରେ ସେମାନଙ୍କ ପାଖରେ ଏକାଠି 8-10 ପ୍ରକାର ଲେଖେ ସମସ୍ତେ ଧାନ କରୁଥିଲେ, ତେଣୁ ସେ ଚାଉଳ ବତୁରେଇବ, ଅରୁଆ ଚାଉଳ, ଅରୁଆ ଚାଉଳ କାଢିକିରି ନଡ଼ିଆ ଅରୁଆ ଚାଉଳ ବଟା ହବ, ବଟା ହବ ଯେ ପିଠାର ଟିକେ ଛଟା ଅଲଗା, ଏହା ପାଇଁ ଗୋଟେ ଅଲଗା ତେଲୁଣି ଥାଏ, ସେ ତେଲୁଣିଟା ଟିକେ ଖାଲୁଆ ତେଲୁଣି, ସେ ଖାଲୁଆ ତେଲୁଣି ଏବଂ ତାକୁ ଇଏ ପିଠାଟାକୁ ଘୋଡ଼େଇବା ପାଇଁ ଗୋଟେ ଘୋଡ଼ଣୀ ଅଲଗା ଥାଏ, ସେ ତା ଉପରେ ଘୋଡ଼େଇ ଦିଆଯିବ, ପିଠା ପଡିଲା ପରେ ତାକୁ ଘୋଡ଼େଇ ଦିଆଯିବ। ତ ବଟା ହେଇଗଲା ଭଲ ହେଇକି ଚିକଣ ହେଇକି ବଟା ହବ, ବଟା ହେଲା ପରେ ବସିଲା ଚୁଲିରେ ବସିଲା ପଲମ ବସିଲା, ବସିଲା ପରେ ସେ ଯୋଉ ପିଠଉ ହେଇଛି ସେ ପଡିବ। ଯେ ପିଠଉ ପଡିବାରେ 2 ପ୍ରକାର ପଡେ, ଗୋଟେ ପ୍ରକାର ଖାଲି ଟିକେ ତଳେ ପାଣି ଘଷି ଦିଆଯାଏ ତାପରେ ପିଠଉ ପକାନ୍ତି, ଆଉ କାଳେ କେତେ ତଳଟା ନାଲି ହେଇଯିବ ପୋଡିଯିବ ଟିକେ ଟିକେ ବୁଲିକିରି ଅନ୍ୟ କେତେକ ତେଲ ଟିକେ ଘଷି ଦିଅନ୍ତି ତାକୁ ପକାନ୍ତି, ତେଲ ଘଷି ଦେଲେ ସେ ପୋଡ଼େନି ନାଲି ହୁଏନି, ସେଠୁ ସେଥିରେ ପକେଇଲେ, ପକେଇକିରି ଉପର ଘୋଡ଼ଣୀଟି ଘୋଡ଼େଇଲେ ସେଥିରେ କଣ କାମ ହବ ନା କଣ, ତା ଚାରିପଟେ ଗୋଟେ ଓଦା କନା ବୁଲେଇ ଦେବେ, ଯୋଉ ପଲମ ଆଉ ଘୋଡ଼ଣୀ ଆକୁ ଲାଗିକିରି ଯୋଉ ଜାଗା ଘୋଡ଼େଇ ଦେବେ, ତା ଭିତରେ ସାଇନ୍ସ ଅଛି, ବିଜ୍ଞାନ କଣ ବିଜ୍ଞାନ ନା, ସେଇଥିରେ ଯୋଉ ପାଣି ଓଦା ପାଣି ପାଣି ଅଛି ସେ ପାଣିଟା ଗ୍ୟାସ ହବ, ଗରମ ହେଲେ ସେ ଗ୍ୟାସ ମଧ୍ୟ କିଛି ଭିତରକୁ ଯିବ, ଆକୁ ସିଝେଇବାରେ ସାହାଯ୍ୟ କରିବ, ଏବଂ ତା ଭିତରୁ ପାଣିଟା ସରିବନି, ପାଣି ସରିଗଲେ କାଳେ ପୋଡ଼ିଯିବ। ଏ ସବୁ ବିଚକ୍ଷଣ ବୁଦ୍ଧି ସ୍ତ୍ରୀ ଲୋକମାନଙ୍କର, ଯେ ସେଇଭଳି ଭାବରେ ଘୋଡ଼େଇ ଦିଆଯାଏ, ଘୋଡ଼େଇ ଦେଲା ପରେ କିଛି ସମୟ ପରେ ଗୋଟେ ପଡିଲା, ଗୋଟେ ପଡିବାର 5 ମିନିଟ ଭିତରେ ସେ ହେଇଯିବ, ସେ ତାକୁ କାଢିଲେ, କାଢିଦେଲେ ସବୁ ମଜା ଜାଣିଛନ୍ତି ଗାଁ ଚାଷୀ ଜାଣିଦେଲେ, ଘରେ ଘରେ ତ ଗାଈ, କ୍ଷୀର ଗରମ ହେଇକିରି ଥବ, ଫୁଟିକିରି ଥବ, ଫୁଟିଲା କ୍ଷୀର ଗରମ କ୍ଷୀର ଥବ, ଗୁଡ ଟେଳାଟାଏ ପଡିଥବ, ଏ ଚିନି ଫିରି ସେତେବେଳେ ନଥିଲା, ଗୁଡ ଟେଳାଟାଏ ପଡିଥବ, ଏ ଚିତଉ ଯେ ବାହାରିବ ସାଙ୍ଗେ ସାଙ୍ଗେ ତା ଦେହରେ ପକେଇଦେବେ, ଏମିତିକା 8-10 ଚିତଉ ହେଇଗଲା ତା ଦେହରେ ପଡିଲା, ସେମିତିକା ଗୋଟେ ବଡ ଜାଗାରେ କରିଥିବେ, ସେ ଯୋଉ ପରିବାଟା ଦିଏରେ ସିଏ ସେ କ୍ଷୀର ଗୁଡ ମିଶା କ୍ଷୀର କୁ ସେ ଶୋଷି ନେଲା, ଶୋଷି ନେଲା ପରେ ସେ ଯୋଉ ଚିତଉ ହବ ସେ ତ ଛେନା ଭଳିଆ ଛିଣ୍ଡିଯିବ ଆଉ। ତାପରେ ସେ ଦି ଚାରିଟା କରିବ ତାର ବିଲରେ ପକେଇବ ଗେଣ୍ଡା କପେଇଛି, ସେ କଥାଟା କେବଳ ସେଇ ସ୍ତ୍ରୀ ଲୋକଟା ବୁଝିଛି, ଗେଣ୍ଡା କପେଇକି ତାକୁ କରିକି ସେ ଦବ ଘରର ପୁରୁଷ ଲୋକକୁ, ଆକୁ ନିଅ ଯାହା ପକେଇ ଦେଇ ଆସିବ ବିଲରେ ପକେଇବ ଆଉ ପକେଇବ, ସେଇଠୁ ସେଇଟା ଦେଇକିରି ସେମାନେ ପକେଇ ଦିଅନ୍ତି। ଆଚ୍ଛା ପକେଇ ଦେଲେ ମୁଁ ନିଜେ ଦେଖିଛି ସେ ଗେଣ୍ଡା ଅପେକ୍ଷା କରିଥାନ୍ତି କି କଣ, ସେ ଲାଗିଯାନ୍ତି ତା ଦେହରେ ଆସିକିରି ଲାଗିଯାନ୍ତି। ହଁ ସେତେବେଳେ ପାଣି ତ ବେଶୀ ନଥାଏ, ବେଶୀ ବର୍ଷା ହେଇନଥାଏ, ଏ ତଳକୁ ସେ ଗେଣ୍ଡା ସବୁ ଲାଗିଯାନ୍ତି, କଙ୍କଡ଼ା ଝାମ୍ପି ଦିଅନ୍ତି, ଏମିତି ସବୁ କରିଦିଅନ୍ତି। ସିଏ ତୁମେ ପକେଇ ଦେଇ ଆସିଥବ, ଘଣ୍ଟାକ ପରେ ଗଲା ପରେ ସେ ଆଉ ନଥବ, ସେ ତାକୁ ଖତମ କରିଦେଇଥିବେ। ଇଆଡ଼େ କଣ ଘରେ ହବ ଯେ ସେ ଗୋଟେ ତ ପର୍ବ ହେଲେ ଖେଚେଡି ଡାଲମା, ଏ ପର୍ବରେ କ୍ଷୀରି ହୁଏ ନାହିଁ, କାହିଁକି ନା ଇଏ ତ ହେଇଛି କ୍ଷୀର ବୁଡିକିରି ଇଏ ହେଇଛି କଣ ଚକୁ ଚିତ ବତୁରୁଛି ଆଉ। ହଁ ତେଣୁ ଖେଚେଡିଟେ ହବ ଘରେ ଘରେ ତ ସେତେବେଳେ ଭଲ ପଦକେଶରୀ ଚାଉଳ ଆଉ ଇଏ ତ ରହିଛି କଣ ମୁଗ, ଭଙ୍ଗା ମୁଗ ଡାଲି ଆଉ ଇଏ ନଡ଼ିଆ, ନଡ଼ିଆ ତ ଘରେ ଘରେ ବିଶେଷ କରି ବ୍ରାହ୍ମଣ ଘର କଥା ମୁଁ କହୁଛି, ଆମ ସାହି କଥା, ନଡ଼ିଆଟା ତ ବ୍ରାହ୍ମଣଙ୍କ ପାଇଁ କି ଗୋଟେ ହେଇଯାଇଥିଲା, ଅନ୍ୟମାନେ କେହି ଲଗେଇବେନି, ତାଙ୍କ କୂଳରେ କେହି ରହିବନି, ବ୍ରାହ୍ମଣ ଗୁଡାକ ମହା ବିଚକ୍ଷଣ ଚାଲାକେ, ଦୁଷ୍ଟ ବୁଦ୍ଧି ତାଙ୍କର ବହୁତ, ସେ ସେତିକବେଳୁ କହିଦେଇଛନ୍ତି ନଡ଼ିଆ ଗଛ ଯିଏ ଲଗେଇବ ତୁମ ଭବିଷ୍ୟରେ କେହି ରହିବନି। ଆଉ ବ୍ରାହ୍ମଣ ମୁଖ୍ୟ ବେଦ ସାର, ବ୍ରାହ୍ମଣ ଯାହା କହିଲା ସାଧାରଣ ଲୋକ ମାନିଲେ, ଅନ୍ୟ ଜାତିର ଲୋକ ମାନିଲେ, ତେଣୁ ଆଉ କେହି ଲଗାନ୍ତିନି, ବ୍ରାହ୍ମଣଙ୍କର ସେଇଟା ନିଜର ସର୍ବଭୌମ ଅଧିକାର, ତେଣୁ ସେଇଥିରେ ନଡ଼ିଆ ସମସ୍ତଙ୍କ ବାଡ଼ିରେ ଥାଏ। ନଡ଼ିଆ ଘରର କୋଣରେ ଗଛ ଖଞ୍ଜା ହେଇକି ରହିଛି, ନଡ଼ିଆ ଖଞ୍ଜା ହେଇକି ରହିଲେ ତାକୁ ଗଛ ବୋଲି କହନ୍ତି। ତ ଶୁଖିଲା ନଡ଼ିଆ ଦିଟା କିଣି ଆସିଲେ, ଛଡ଼ାଛଡ଼ି କରି କୋରେଇ କୋରା କରି କରି ଆଉ ଖେଚେଡ଼ିରେ ପକେଇଲେ, ତାପରେ ଡାଲମା ପକେଇଲେ। ଏଇ ସମୟକୁ ପରିବା ସବୁ ହେଇଯାଇଥାଏ, ଆଜି ସିନା ପରିବା କିଏ 100 କିଏ 80 କିଏ 90, ଚାଷୀ ଘରେ 365 ଦିନ ପରିବା ଥାଏ, ସେତେବେଳକୁ ତାର କଖାରୁ ହେଇଯାଇଥାଏ, ଦର ଟିକ ହେଇଥାଏ, ସେ ଭଲ ହେଇ ପାଚି ନଥାଏ, ଦର ଟିକ କରଟା ଡାଲମା ପାଇଁ ମଧ୍ୟ ଭଲ, କଖାରୁ ହେଇଛି, ଜହ୍ନି ହେଇଛି, ବାଇଗଣ ହେଇଛି, ଭେଣ୍ଡି କଣ ପଡିବ, ଭେଣ୍ଡି ହେଇଥିଲେ ମଧ୍ୟ ଭେଣ୍ଡି ଖଟା ହବ, ଭେଣ୍ଡି ଡାଲମାରେ ପଡିବନି, ଜହ୍ନି ଖୁବ କମ ପଡେ, ଅମୃତଭଣ୍ଡା ତାକୁ ଖାଇବାକୁ ହୁଏ ବୋଲି ସେତେବେଳେ କେହି ଜାଣିନାହାନ୍ତି, କଞ୍ଚାରେ ଖାଇବାକୁ କି ପାଚିରେ ଖାଉଥିଲେ, ଯଦିଓ ଅମୃତଭଣ୍ଡା ଥାଏ କିନ୍ତୁ ଖାଆନ୍ତି ନାହିଁ, ତରକାରୀ ପତ୍ରରେ ପକାନ୍ତି ନାହିଁ, କଞ୍ଚା କଦଳୀ ଅଛି, ମାଟି ଆଳୁ ଅଛି, ମାଟି ଆଳୁ ସେତେବେଳେ ଖୋଳା ସରିଯାଇଥିବ, କାରଣ ବର୍ଷା ହେଲେ ମାଟି ଆଳୁଟା ଆଉ ସେ ଜାଗାରୁ ଖୋଳିଲେ ସେ ସିଝିବନି, ଟାଣ ହବ, ସେ ବିଦ୍ୟା ବି ଚାଷୀ ଜାଣିଛି, ସେ ସେ ରଜ ପାଖାପାଖି ମାଟି ଆଳୁ ଯାହା ଥାଏ ଖୋଳି ଦିଏ, ଖୋଳି ଦେଲେ ମାଟି ଆଳୁ ଘରେ ରହିବ ବହୁତ ଦିନ ଯାଏ, ତା ମୂଳ ଗଛର ଅଗ ସହିତ ରଖିଦେଇଥବ, ତଳ ଆଳୁ ଖଣ୍ଡେ ଖଣ୍ଡେ କରି କାଟିକିରି ନଉଥବ, ଏହା ଭିତରେ ସେ ଅଗୁରୁ ଗଛ ବାହାରିଯିବ, ତାପରେ ତୁମର ଇଏ ସରିଗଲା, ସେଇଟାକୁ ଫେରି ନେଇକିରି ଚାଷୀ ପୋତିଦେବ ବାଡ଼ ଧାଡ଼ିରେ। ତ ମାଟି ଆଳୁ ଅଛି, ସାରୁ ତ ସମସ୍ତଙ୍କ ବାଡ଼ିରେ, ସାରୁ ଏ ସବୁ ପକେଇକିରି ଡାଲମାଟା କଲା, ଆଉ ଡାଲମା ତ ବହୁତ ଆମ ଶ୍ରୋତା ମାନେ ଖାଇଥିବେ, ଯେତେ ଡାଲମା କଥା ତ ସମୁଦ୍ରରେ ବହୁତ ଲେଖିଛି, ତେଣୁ ଆଉ ତା କଥା ମୁଁ ବେଶୀ ଲମ୍ବଉ ନାହିଁ, ଖେଚେଡ଼ି ହେଲା ଡାଲମା ହେଲା। ଆଚ୍ଛା ଆସିଗଲେ ମର୍ଦ ଆସିଗଲେ, ହଁ ପିଲା ଛୁଆ ଆସିଗଲେ, ବଡ଼ା ହବ, ପିଲା ଚାହିଁଛନ୍ତି ଖେଚେଡ଼ି ଏହାକୁ ଚାହିଁନାହାନ୍ତି, ଚାହିଁଛନ୍ତି ସେ ଯୋଉ କଣ ଯେ ଚିତଉ, ସେ ଚିତଉ କେମିତି ଖାଆନ୍ତେ, ସାଡ଼େ ବୋଉ ଯେତେବେଳେ ଚିତଉ ଦେଇଦେବାକୁ ଚାହିଁବ, ନନାଙ୍କର ନାଲି ଆଖି ଏ ପୂଜା ହେଇନି, ଏ ବୋଉ ଲୁଚେଇକିରି ଦେଇଦିଏ ଗୋଟେ ଗୋଟେ, ଆମେ ଭିତରେ ଆଡ଼େ ସାରିକିରି ଖାଇଦେବୁ, ହଁ ନନାଙ୍କ କଥା ରହିଲ, ବୋଉ କଥା ବି ରହିଲା, ଯାହା ହଉ ସେଠୁ ନନା ତାକୁ ପୂଜାପୂଜି ସବୁ କରିବେ ଆଉ ସମସ୍ତେ ବସିକିରି ଖାଇବେ, ଖାଇବେ ପରେ ଆଉ ସେଇ ଯୋଉ ଚିତଉଟା ସେଦିନ ତ ଆକର୍ଷଣ, ଆଉ ତାକୁ ଆଣିକିରି ସେଥିରେ ଯେତେବେଳେ ବୋଉ ଦଉଥିବ, ସେ ଛିଣ୍ଡି ପଡୁଥିବ ଖଣ୍ଡ ଖଣ୍ଡ ହେଇକିରି। ଏମିତି ତ ଚିତଉଟା ସାଧାରଣ ଭାବେ ସମସ୍ତେ ଭାବିବେ ଯେ ଏଟା ଟାଣିଆ ଟାଣିଆ, ହଁ ସିଏ ଯୋଉ ଅଧା ଗାଡିଆ ସେ ଚିତଉଟାକୁ ଫୁଲେଇ ଦେଇଛି, ମଝିରେ 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 କିରି ଫୁଲ ହେଇଯାଇଛି, ଆଡେ ବତୁରିଲା ଖାଇଲେ। ତ ଏଇଭଳି ଭାବରେ ସେ ଚିତଉ ଅମାସିଆଟି ଗଲା, ରାତି କିଛି ଚିତଉ ଥାଏ, ରାତିରେ ସେମିତି ସେ ଚିତଉ ଚିତଉ ଖାଇବାକୁ ହୁଏ, ଅନ୍ୟ ଜିନିଷ ଦିଆଯାଏ କି ଚାରିଟା ବେଳେ ପୁଣି ଥରେ ଖିଆ ହେଲା। ଖାଇବାଟା ତ ଚାଷୀ ଘରେ ଚାଲିଥାଏ, ଦିନେ ଫାଷ୍ଟ ଥର ଦଶ ଥର ଠିକଣା ନାହିଁ, ପିଲା ତ ସବୁବେଳେ ଖାଉଥାନ୍ତି, ସକାଳୁ ମୁଢି ଖାଇବା ଠୁ ଆରମ୍ଭ କରି ରାତିରେ ଶୋଇବା ଯେ ଭାତ ଖାଇବା ଯେ ସେ ଛାଡ। ତ ଏଇଭଳି ଭାବରେ ହୁଏ। ତାପରେ ଅପେକ୍ଷା ରହିଲା ଗମା ପୁଣ୍ୟ, ଏ ପାପରେ ଯୋଉ ପୁଣ୍ୟଟା ଆସିବ ସେଇଟା ଗୋଟେ ବଡ ପର୍ବ, ସେଇଟା ବଳଦଙ୍କ ପର୍ବ।
ୟା ପର ପଡକାଷ୍ଟରେ ଆମେ ଆପଣଙ୍କ ସାଙ୍ଗରେ ପୁଣି ଆଲୋଚନା କରିବୁ ଗମା ପୁଣ୍ୟ ବିଷୟରେ,
ଗମା ପୁଣ୍ୟ କଥାଟା ଆଲୋଚନା କରିବା ଆଉ।